ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀର ନିଗମବୋଧ ଘାଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଲୋକସଭା ବାଚସ୍ପତି। କୋଇଲା ଉତ୍ପାଦନରେ 2023-24 ବର୍ଷରେ 11.71% ବୃଦ୍ଧି ସୂଚନା। ଚଳିତ ଆର୍ଥିକ ବର୍ଷରେ 88 ଖଣିଜ ବ୍ଲକ ନିଲାମ କାର୍ଯ୍ୟ ଶେଷ। ମନ୍ କି ବାତ୍ର 117ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଏବଂ ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ 358 ରନ୍ ସ୍କୋର କରିଛି ଭାରତ। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଶେଷକୃତ୍ୟ ନୂଆଦିଲ୍ଲୀର ନିଗମବୋଧ ଘାଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହା ଏବଂ ଜଗତ ପ୍ରକାଶ ନଡ୍ଡା ଏବଂ ଲୋକସଭା ବାଚସ୍କତି ଓମ୍ ବିର୍ଲା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ଅନ୍ୟ ନେତୃବୃନ୍ଦମାନେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ନୌବାହିନୀ ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ, ବାୟୁସେନା ମୁଖ୍ୟ ମାର୍ଶାଲ ଅମରପ୍ରୀତ ସିଂହ, ଭୁଟାନ ରାଜା ଜିଗ୍ମେ ଖେସର ନାମଗିଲ ୱାଙ୍ଗଚୁକ୍ ଏବଂ ମରିସସ୍ର ବୈଦେଶିକ ମନ୍ତ୍ରୀ ଧନଞ୍ଜୟ ରାମଫୁଲ ଡକ୍ଟର ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅନ୍ତିମ ଯାତ୍ରା ଆଜି ସକାଳୁ କଂଗ୍ରେସର ମୁଖ୍ୟାଳୟରୁ ନିଗମବୋଧ ଘାଟ ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲା। ପୂର୍ବରୁ ଦଳୀୟ କର୍ମକର୍ତ୍ତା ଏବଂ ସାଧାରଣ ଜନତାଙ୍କ ଶେଷ ଦର୍ଶନ ନିମନ୍ତେ ତାଙ୍କ ପାର୍ଥିବ ଶରୀରକୁ ଗତକାଲିଠାରୁ କଂଗ୍ରେସ ପାର୍ଟି ମୁଖ୍ୟାଳୟରେ ରଖାଯାଇଥିଲା। ଗତ 26 ତାରିଖରେ 92 ବର୍ଷ ବୟସରେ ଡକ୍ଟର ସିଂହଙ୍କର ନୂଆଦିଲ୍ଲୀ ଏମ୍ସରେ ପରଲୋକ ଘଟିଥିଲା। ରାଷ୍ଟ୍ରୀୟ ଶୋକ ପାଳନ ଯୋଗୁଁ ଆଜି ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଗାର୍ଡ ପରିବର୍ତ୍ତନ ସମାରୋହ ଅନୁଷ୍ଠିତ ହେବ ନାହିଁ। ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗାର୍ଡ ପରିବର୍ତ୍ତନ ସମାରୋହ ହେଉଛି ଏକ ସମ୍ମାନଜନକ ସାମରିକ ପରମ୍ପରା ଯେଉଁଥିରେ ରାଜାପ୍ରାସାଦ, ଦୁର୍ଗ ଏବଂ ପ୍ରତିରକ୍ଷା ପ୍ରତିଷ୍ଠାନର ନିୟମିତ ଭାବରେ ଗାର୍ଡ ଏବଂ ସେଣ୍ଟ୍ରିଙ୍କର ଅଦଳବଦଳ କରାଯାଇଥାଏ। 2023-24 ବର୍ଷରେ ଭାରତ 11.71% ବୃଦ୍ଧି ସହ ସର୍ବାଧିକ କୋଇଲା ଉତ୍ପାଦନ କରିଥିବାର ଜଣାପଡ଼ିଛି। ଏହି ପରିମାଣ 997.826 ମିଲିୟନ୍ ଟନ୍ ଥିଲା। 2022-23 ବର୍ଷରେ 893.191 ମିଲିୟନ୍ ଟନ୍ କୋଇଲା ଉତ୍ପାଦନ ହୋଇଥିଲା। ସୂଚନାଯୋଗ୍ୟ ଯେ ଚଳିତ ମାସ 15 ତାରିଖ ସୁଦ୍ଧା ଭାରତ 963.11 ମେଟ୍ରିକ୍ ଟନ୍ କୋଇଲା ଯୋଗାଣ କରିଛି। ଆତ୍ମନିର୍ଭର ଭାରତ ଅଧୀନରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଯୋଗୁଁ ଆସନ୍ତା 5 ବର୍ଷ ମଧ୍ୟରେ ଘରୋଇ କଞ୍ଚାମାଲ କୋଇଲା ଉତ୍ପାଦନ 140 ମେଟ୍ରିକ୍ ଟନ୍ରେ ପହଞ୍ଚିବା ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରଣାଳୟ କହିଛି। 2023-24 ଆର୍ଥିକ ବର୍ଷରେ ମୋଟ ଘରୋଇ କଞ୍ଚାମାଲ କୋଇଲା ଉତ୍ପାଦନ 66.821 ନିୟୁତ ଟନ୍ ପରିମାଣର ହୋଇଥିବାର ଜଣାପଡ଼ିଛି। ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର 4 ପର୍ଯ୍ୟାୟରେ 24 ଗୁରୁତ୍ୱପୂର୍ଣ୍ଣ ଖଣିଜ ବ୍ଲକ ସମେତ 88 ଖଣିଜ ବ୍ଲକର ନିଲାମ କାର୍ଯ୍ୟ ଶେଷ କରିଛନ୍ତି। ଖଣି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ ଜାତୀୟ ଖଣିଜ ଅନ୍ୱେଷଣ ଟ୍ରଷ୍ଟ 609 କୋଟି ଟଙ୍କାରୁ ଅଧିକ ମୂଲ୍ୟରେ 120 ଖଣିଜ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ, ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଖଣିଜ ଅନ୍ୱେଷଣକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଏକ ୱେବିନାର ଆୟୋଜନ କରାଯାଇଥିଲା। ଏଥିରେ 13 ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଥିବା ଖଣିଜ ବ୍ଲକ ଇ ନିଲାମୀ ପାଇଁ ଚୟନ କରାଯାଇଥିଲା। ଛତିଶଗଡ଼ରେ ଗତବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ ପୋଲିଂ ପାର୍ଟି ଏବଂ ସୁରକ୍ଷା ଦଳ ଉପରେ ସିପିଆଇ ମାଓବାଦୀ ଆକ୍ରମଣ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ଗତକାଲି କେତେକ ସ୍ଥାନରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ଏନ୍ଆଇଏ 1.5 ଲକ୍ଷ ଟଙ୍କା ଏବଂ ନକ୍ସଲମାନେ ବ୍ୟବହାର କରୁଥିବା ପ୍ରଚାରପତ୍ର, ପୁସ୍ତିକା, ମୋବାଇଲ୍ ଫୋନ୍, ଡିଜିଟାଲ୍ ଯନ୍ତ୍ରପାତି ଓ ଅନ୍ୟାନ୍ୟ ସନ୍ଦେହଜନକ ବସ୍ତୁ ଜବତ କରିଛି। ଏନ୍ଆଇଏ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି, ଏହି ଘଟଣାରେ ସମ୍ପୃକ୍ତ 11 ଜଣଙ୍କ ଗ୍ରାମରେ ଚଢ଼ାଉ କରାଯାଇଥିଲା। ସେହି ଗ୍ରାମଗୁଡ଼ିକ ହେଉଛି ରାୱାଣ୍ଡିଗି, ସିମ୍ରା, ମେନପୁର, ଘୋରଗାଓଁ, କୋରାବହରା ଏବଂ ଗରିଆବନ୍ଦ। ଏନ୍ଆଇଏ କହିଛି ସନ୍ଦିଗ୍ଧମାନେ ନିଷିଦ୍ଧ ସିପିଆଇ ମାଓବାଦୀ ଆତଙ୍କବାଦୀ ସଂଗଠନର ମେନପୁର ନୂଆପଡ଼ା ଡିଭିଜନର କର୍ମୀ ଏବଂ ସମର୍ଥକ ବୋଲି ସନ୍ଦେହ କରାଯାଉଛି। ଗତବର୍ଷ ନଭେମ୍ବର ମାସରେ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ମତଦାନ ଦଳ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣରେ ଆଇଡି ବିସ୍ଫୋରଣ ଘଟିଥିବା ପଛରେ ମେନପୁର ନୂଆପଡ଼ା ଡିଭିଜନର ହାତ ଥିଲା। ଏହି ବିସ୍ଫୋରଣରେ ଆଇଟିବିପିର ଜଣେ ହେଡ୍ କନଷ୍ଟେବଲଙ୍କର ମୃତ୍ୟୁ ହୋଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 117ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ମଧ୍ୟ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧାସଳଖ ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଦେଶର ଅର୍ଥନୈତିକ ବିକାଶ କ୍ଷେତ୍ରରେ ମୂଳଦୁଆ ସ୍ଥାପନ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ଓ ଏନ୍ଡିଏ ସରକାର ପ୍ରତିଶ୍ରତିବଦ୍ଧ ବୋଲି ବିଜେପି ସାଂସଦ ତଥା ଦଳୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି। ଡକ୍ଟର ମନମୋହନ ସିଂଙ୍କ ସ୍କାରକୀ ନିର୍ମାଣ ପାଇଁ ସ୍ଥାନ ଯୋଗାଇ ଦେବା ପ୍ରସଙ୍ଗରେ ଶ୍ରୀ ତ୍ରିବେଦୀ କହିଛନ୍ତି ଯେ ଗତକାଲି କ୍ୟାବିନେଟ୍ ବୈଠକରେ ସ୍କାରକୀ ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏ ବିଷୟରେ କଂଗ୍ରେସ ଦଳକୁ ମଧ୍ୟ ଅବଗତ କରାଯାଇଛି। ଶ୍ରୀ ତ୍ରିବେଦୀ କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି। ଜମି ଅଧିଗ୍ରହଣ, ଟ୍ରଷ୍ଟ ଗଠନ ଏବଂ ଜମି ହସ୍ତାନ୍ତର ଭଳି ପ୍ରକ୍ରିୟା ଶେଷ ହେବା ପରେ ଏହି କାର୍ଯ୍ୟ ଯଥାଶୀଘ୍ର ଉପଯୁକ୍ତ ଭାବେ କରାଯିବ। ତେବେ ଏହାକୁ ନେଇ କଂଗ୍ରେସ ରାଜନୀତି କରୁଛି ବୋଲି ସେ କହିଛନ୍ତି। 2024 ମସିହା ଶେଷ ହେବାକୁ ଯାଉଛି। ଆକାଶବାଣୀ ସମାଚାର ବିଭାଗ ଚଳିତ ବର୍ଷ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟର ପ୍ରମୁଖ କାର୍ଯ୍ୟାବଳୀ ଉପରେ ଝଲକ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଶୁଣିବା ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ପ୍ରମୁଖ ପଦକ୍ଷେପ ଏବଂ ଉପଲବ୍ଧି ସମ୍ପର୍କରେ। ଦେଶରେ ସାମାଜିକ, ଶିକ୍ଷାଗତ ଓ ଅର୍ଥନୈତିକ ଦୃଷ୍ଟିରୁ ପଛୁଆବର୍ଗଙ୍କ ପାଇଁ କେନ୍ଦ୍ର ସରକାର ଅନେକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଚଳିତ ବର୍ଷ ଅନୁସୂଚିତ ଜାତିର 18 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତି ଦିଆଯାଇଥିବା ବେଳେ ଏଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ 437 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। 41 ଲକ୍ଷରୁ ଅଧିକ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ନିମନ୍ତେ 5,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଯୋଜନାରେ 142 ଘରୋଇ ଆବାସିକ ବିଦ୍ୟାଳୟରେ ନାମଲେଖା ପାଇଁ 3,000 ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଅଭ୍ୟୁଦ ଯୋଜନାରେ 5,000ରୁ ଅଧିକ ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଛି। ଏହା ଅଧୀନରେ 3 ଲକ୍ଷ ହିତାଧିକାରୀଙ୍କୁ 1,655 ପ୍ରକଳ୍ପ ମଞ୍ଜୁର କରାଯାଇଛି। ଚଳିତ ବର୍ଷ ପଛୁଆବର୍ଗଙ୍କ ପାଇଁ ଏକକ ଡିଜିଟାଲ୍ ପ୍ଲାଟଫର୍ମ ଅଧୀନରେ ଆର୍ଥିକ ସଶକ୍ତିକରଣ ପଦକ୍ଷେପକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ପିଏମ୍ ସୁରଜ ପୋର୍ଟାଲ୍ ଆରମ୍ଭ କରାଯାଇଛି। ଅନ୍ୟପକ୍ଷରେ 2023-24 ଆର୍ଥିକ ବର୍ଷରେ ପିଏମ୍ ଦକ୍ଷ ଯୋଜନାରେ 112 ତାଲିକାଭୁକ୍ତ ପ୍ରଶିକ୍ଷଣ ଅନୁଷ୍ଠାନ ମାଧ୍ୟମରେ 80,000ରୁ ଅଧିକ ହିତାଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି। 2024-25 ଆର୍ଥିକ ବର୍ଷରେ ସରକାରଙ୍କ ନମସ୍ତେ ଯୋଜନାରେ ବର୍ଜ୍ୟବସ୍ତୁ ସଂଗ୍ରହକାରୀଙ୍କ ଉନ୍ନତି ନିମନ୍ତେ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଜସ୍ଥାନର ଆଜମେରଠାରେ ସୁଫି ସନ୍ଥ ହଜରତ ଖ୍ୱାଜା ମୋଇଉଦ୍ଦିନ ଚିସ୍ତିଙ୍କର 813ତମ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ସଂଖ୍ୟାଲଘୁ ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ କହିଛି ଆଜି ଆଜମେରର ଦରଗା ଖ୍ୱାଜା ସାହେବରେ ଧ୍ୱଜା ଉତ୍ସବ ପାଳନ କରାଯିବ। ଉର୍ସ ହେଉଛି ଜଣେ ସୁଫି ସନ୍ଥଙ୍କର ଶ୍ରାଦ୍ଧବାର୍ଷିକୀ, ଯାହାକି ସେହି ସନ୍ଥଙ୍କ ଦରଗାରେ ପାଳନ କରାଯାଇଥାଏ। ମେଲବର୍ଣ୍ଣରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ଭାରତ ପ୍ରଥମ ଇନିଂସରେ 9 ୱିକେଟ୍ ହରାଇ 358 ରନ୍ କରିଛି। ଭାରତ ଏବେ ମଧ୍ୟ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର 474ଠାରୁ 116 ରନ୍ ପଛରେ ରହିଛି। ଆଜି ଖରାପ ପାଗ ଯୋଗୁଁ ନିର୍ଦ୍ଧାରିତ ସମୟ ପୂର୍ବରୁ ଖେଳ ସମାପ୍ତ କରାଯାଇଥିଲା। ଭାରତୀୟ ବ୍ୟାଟ୍ସମ୍ୟାନ୍ ନୀତିଶ କୁମାର ରେଡ୍ଡି ଶତକ କରିଥିଲେ। ଖେଳ ଶେଷ ହେବା ବେଳକୁ ନୀତିଶ 105 ଏବଂ ମହମ୍ମଦ ସିରାଜ 2 ରନ୍ କରି କ୍ରିଜ୍ରେ ଥିଲେ। ନୂଆଦିଲ୍ଲୀର ନିଗମବୋଧ ଘାଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଶେଷକୃତ୍ୟ ସମ୍ପନ୍ନ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଲୋକସଭା ବାଚସ୍କତି। କୋଇଲା ଉତ୍ପାଦନରେ 2023-24 ବର୍ଷରେ 11.71% ବୃଦ୍ଧି ସୂଚନା। ଚଳିତ ଆର୍ଥିକ ବର୍ଷରେ 88 ଖଣି ବ୍ଲକ ନିଲାମ କାର୍ଯ୍ୟ ଶେଷ। ମନ୍ କି ବାତ୍ର 117ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ଏବଂ ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ 358 ରନ୍ ସ୍କୋର କରିଛି ଭାରତ। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।